ହ୍ୟାଲୋ, ମୁଁ ଅରବିନ୍ଦ ନଗରରୁ ଶ୍ରୀନିବାସ ସାହୁ ସେକ୍ରେଟାରୀ କହୁଛି, 19 ନମ୍ବର ୱାର୍ଡରୁ କହୁଛି। ଆମ ଏରିଆରେ ଦୀର୍ଘ 12-13 ବର୍ଷ ହେଲା ଭଲ ରାସ୍ତା ଖଣ୍ଡେ ନାହିଁ, ଆଉ ପ୍ଲସ୍ ଡ୍ରେନ୍ ଭଲ ସୁବିଧା ନାହିଁ। ଏଇଠି ଗୋଟେ ପ୍ରାୟ ଅରବିନ୍ଦ ସ୍କୁଲ ଅଛି, ପ୍ରାୟ 800 ପିଲା ପାଠ ପଢୁଛନ୍ତି, ସେମାନେ ବି ବହୁତ କଦର୍ଯ୍ୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ତାହାରି ପାଇଁ କଣ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ଆପଣଙ୍କୁ ଅନୁରୋଧ। ପ୍ଲସ୍ ଆମର ଏପଟେ ଗୋଟେ ଅଙ୍ଗନବାଡି କେନ୍ଦ୍ର ନାହିଁ, ଗୋଟେ କମିଟି ଗୃହ ନାହିଁ, ପ୍ରାୟ ଏଠି 150 ପରିବାର ବସବାସ କରୁଛନ୍ତି। ତାର ଯେତେ ସମ୍ଭବ ଯଥାଶୀଘ୍ର ତାର ପଦକ୍ଷେପ ଟିକେ ନେବା ଜରୁରୀ।